ତେଣୁ ମହର୍ଷିଗଣ ଏକ ସ୍ୱୀକାର କରନ୍ତି, ଆତ୍ମା କ'ଣ, ପରମାତ୍ମା କ'ଣ, ସେ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ, ଯାହାଙ୍କୁ ଆମେମାନେ ପୂଜା କରିବା। ଓଂ ଜ୍ଞାନାଭିନନ୍ଦସ୍ୟ ଜ୍ଞାନଂ ଭଂଷଣାଭ୍ୟ ଚକ୍ଷୁରୋନ୍ମିଳିତଂ ଯେନ ତସ୍ମୈ ଶ୍ରୀଗୁରୁବେ ନମଃ। ହରେ କୃଷ୍ଣ। ତେଣୁ ଆଜି ଶ୍ରୀମଦ୍ ଭଗବତ ଗୀତା ଦଶମ ସ୍କନ୍ଧ ବିଭୂତି ଯୋଗର ଦ୍ୱିତୀୟ ଅଧ୍ୟାୟ ପାଠ କରିବା। ତେଣୁ ଭଗବାନ ଯେତେବେଳେ ଏହି ଦଶମ ଅଧ୍ୟାୟ ଆରମ୍ଭରେ କହୁଛନ୍ତି ଯେ କେଉଁ କାରଣ ତୁମକୁ ଗୁହ୍ୟତମ ଜ୍ଞାନ ପ୍ରଦାନ କରୁଛି, ଆଉ ସେ କହୁଛି ନବମ ଅଧ୍ୟାୟରେ କହିଥିଲେ। ତେଣୁ ଦଶମ ଅଧ୍ୟାୟରେ ସେ କଥା କହୁଛନ୍ତି, ଗୁହ୍ୟଦେବ ମହାବାହ ଶୃଣୁନି ପରମୀ ବଚ ଯେତେହଂ ପ୍ରିୟମାଣାୟା ପ୍ରଖ୍ୟା ମିଳେ ହିତ କାମୟା। ଆମର ହିତ ପାଇଁ ଭଗବାନ ଏହି ଜ୍ଞାନକୁ ପ୍ରଦାନ କରୁଛନ୍ତି। ତେଣୁ ଏ ଶ୍ଳୋକରେ କହୁଛନ୍ତି ଭଗବାନ ଯେ ନମେ ବିଦୁ ସୁରଗଣା ପ୍ରଭବନ୍ ମହାଶୟ ଅହମ୍ ଆଦି ଦେବାନା ମହର୍ଷିଣାଂଶ ସର୍ବସ। ଭଗବାନଙ୍କୁ ପ୍ରକୃତରେ କେହି ଜାଣିପାରିବେ ନାହିଁ। ଭଗବାନ ଯଦି ନିଜେ ନିଜକୁ ପ୍ରକାଶ ନ କରିବେ ତାହେଲେ ଭଗବାନଙ୍କୁ କେହି ଜାଣିପାରିବେ ନାହିଁ। ସେ ସମ୍ପର୍କରେ ଉଦାହରଣ ଦିଆଯାଏ, ସୂର୍ଯ୍ୟଙ୍କର ଉଦାହରଣ ଦିଆଯାଏ। ସୂର୍ଯ୍ୟଙ୍କୁ ତାଙ୍କର କିରଣ ସାହାଯ୍ୟରେ ହିଁ ଦେଖିପାରିବା। ଆମେ ଯଦି ରାତ୍ରି ସମୟରେ ଯେତେ ଚେଷ୍ଟା କଲେ ମଧ୍ୟ, ଏତେ ବୈଜ୍ଞାନିକ ଉଦ୍ଭାବନ କଲେ ମଧ୍ୟ କୌଣସି ଉପାୟରେ ଆମେ ସୂର୍ଯ୍ୟକୁ ଦେଖିପାରିବା ନାହିଁ। ଏହି ଉଦାହରଣଟି ଦିଆଯାଏ। ତେଣୁ ଯେତେବେଳେ ଦିନ ହୁଏ, ସୂର୍ଯ୍ୟ ଉଦୟ ହୁଅନ୍ତି, ସେହି ସମୟରେ ହିଁ ଆମେ ସୂର୍ଯ୍ୟଙ୍କୁ ଦେଖିପାରିବା ବା ଜାଣିପାରିବା। ସେହିଭଳି ଭାବରେ ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଭଗବାନଙ୍କ ବିନା ଉପାୟରେ ଆମେ ତାଙ୍କୁ ଜାଣିପାରିବା ନାହିଁ। ଆମର ଯେତେ ବୁଦ୍ଧି ଅଛି, ଯେତେ ଜ୍ଞାନ ଅଛି, ଯେତେ ଶକ୍ତି ରହିଛି, ଯେତେ ଯାହା କିଛି ଗୁଣ ଅଛି ଆମର, ଏ ଗୁଣ ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ଭଗବାନ କଥା କହୁଛନ୍ତି ଅର୍ଜୁନଙ୍କୁ, ନା ଆମେ ବିଦୁ ମୋତେ କେହି ଜାଣିପାରନ୍ତି ନାହିଁ। ଆମେ ମନୁଷ୍ୟମାନେ ଅର୍ଜୁନ ଚିନ୍ତା କରିପାରନ୍ତି, ମନୁଷ୍ୟମାନେ ହୁଏତ ସିନା ଜାଣିପାରୁନାହାନ୍ତି, କିନ୍ତୁ ଯେଉଁମାନେ ଉନ୍ନତ ଜୀବ ଅଛନ୍ତି ଦେବତାମାନେ, ସେମାନେ ମଧ୍ୟ ଜାଣିପାରନ୍ତି ନାହିଁ। ନା ଆମେ ବିଦୁ ସୁରଗଣା, 33 କୋଟି ଦେବତା ଅଛନ୍ତି। ସୁର ସୁର କହିଲେ କେଉଁମାନେ, ବିଷ୍ଣୁ ଭକ୍ତ ଭଗବତ ଦୈବ ସୁର ହେଉଛନ୍ତି। ସୁର ମାନେ ବହୁତ ଭଲ ଗୁଣ ତାଙ୍କର ରହିଛି, ସୁର ଗୁଣ ବା ଦୈବୀ ଗୁଣ ଭଗବତ ଗୀତାରେ ଅନେକ ସ୍ଥାନରେ ବର୍ଣ୍ଣନା କରାଯାଇଛି। ଦ୍ୱିତୀୟ ଅଧ୍ୟାୟ 55-72 ଦୈବୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଅର୍ଜୁନ ପଚାରୁଛନ୍ତି, ନିଶ୍ଚିତ ପ୍ରଜ୍ଞାନ ସକା ଭାଷା ସମାଧି କେଶବ କି ପ୍ରଭାସିତ କି ମାନସିକ ବ୍ରଜିତ କି, ଏ ପ୍ରଶ୍ନର ଉତ୍ତରରେ ଭଗବାନ ଏଇ 18 ଶ୍ଳୋକ କହିଛନ୍ତି। ଏସବୁ ଦ୍ୱିତୀୟ ଗୁଣ, ଏତେ ଗୁଣ ତାଙ୍କର ରହିଛି। ପୁଣି ମଧ୍ୟ ଦ୍ୱାଦଶ ଅଧ୍ୟାୟରେ ଦୈବ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି, 13 ଅଧ୍ୟାୟରେ ଦୈବ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି, 16 ଅଧ୍ୟାୟରେ ଭଗବାନ କହୁଛନ୍ତି, ଯେଉଁ 3 ଶ୍ଳୋକରେ ଭଗବାନ କହୁଛନ୍ତି କି ଦୈବ ଗୁଣ ଅଭୟ ଶକ୍ତ ସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଦାନ ଧନସ୍ଥ ଯଜ୍ଞାସ୍ତ ଶ୍ରଦ୍ଧା ପାଠ ଏବଂ ଏସବୁ ଦୈବ ଗୁଣ ସବୁ, ଏତେ ଗୁଣ ସବୁ ରହିଛି, କିନ୍ତୁ ଏତେ ଗୁଣ ଥାଇକରି ମଧ୍ୟ ଜଣେ ଭଗବାନଙ୍କୁ ଜାଣିପାରିବ ନା, ଭଗବାନଙ୍କୁ ସବୁ ଜାଣିପାରିବେ ନାହିଁ। ଆମେ କିନ୍ତୁ ସୁରଗଣା ଦେବତାମାନେ ମଧ୍ୟ ଜାଣିପାରୁନାହାନ୍ତି ଏତେ ଭଲ ଗୁଣ ଥାଇକରି। ସେହିଭଳି ଭାବରେ ମହର୍ଷ ନମିନ୍ଦୁ ସୁରଗଣା ପ୍ରଭବଙ୍କ ମହର୍ଷ ଭଗବାନଙ୍କର ଯେଉଁ ଐଶ୍ୱର୍ଯ୍ୟ ରହିଛି, ଭଗବାନଙ୍କର ଯେଉଁ ପ୍ରଭବ ବା ଐଶ୍ୱର୍ଯ୍ୟ ରହିଛି, ମହର୍ଷିମାନେ ମଧ୍ୟ ବୁଝିପାରନ୍ତି ନାହିଁ। ମହର୍ଷି ମହାନ ଋଷି, ସାଧାରଣ ଋଷି କଥା କୁହାଯାଉ ନାହିଁ, ମହର୍ଷି ଦେବଳ ଅସିତ ବ୍ୟାସ ଏସବୁ ମହାନ ଋଷିମାନେ। ବ୍ୟାସଦେବ ବ୍ୟାସଦେବ ଭଗବାନ ଜଣେ ଅବତାର, ସେ ସମସ୍ତ ବୈଦିକ ଶାସ୍ତ୍ର ରଚନା କଲେ କିନ୍ତୁ ତଥାପି ସେ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ। କାହିଁକି ନା ଭଗବାନଙ୍କ ଦିବ୍ୟ ଗୁଣ ବଳି ସବୁ ବର୍ଣ୍ଣନା କରାଯାଇନଥିଲା। ତେଣୁ ନାରଦୁନି ଭଗବାନ ଏ ଜ୍ଞାନ ପ୍ରଦାନ କରିଛନ୍ତି। ପ୍ରଥମେ ବ୍ରହ୍ମା ପ୍ରଦାନ କଲେ ଜ୍ଞାନ, ବ୍ରହ୍ମା ନାରଦ ପ୍ରଦାନ କଲେ, ନାରଦ ବ୍ୟାସଦେବ ପ୍ରଦାନ କଲେ, ବ୍ୟାସଦେବ ବର୍ତ୍ତମାନ ସେ ଶାସ୍ତ୍ର ରଚନା କଲେ, ଭାଗବତ ଶାସ୍ତ୍ର ରଚନା କଲେ। ଏକଥା କୁହାଯାଇଛି ଋଷି କେଉଁମାନେ ନା ଋଷି ହେଉଛନ୍ତି ସେଇମାନେ ନାସ ଋଷି ଦର୍ଶନ ମତନ ଭିନ୍ନ, ସେମାନେ ଋଷି ଯାହାଙ୍କର ମତ ଅନ୍ୟ ଜଣେ ଋଷିଙ୍କ ଠାରୁ ଭିନ୍ନ ନହେଲେ ତାଙ୍କୁ ଋଷି ପଦବାଚ୍ୟ କରାଯିବ ନାହିଁ, ସେ ହେଉଛନ୍ତି ଋଷି। ଆମର ସେ ଗୌରବନ୍ଦ ସ୍ୱାମୀ ମହାରାଜ କଥା କହନ୍ତି, ଯେଉଁମାନେ PhD କରନ୍ତି, ଯେଉଁମାନେ ଡକ୍ଟରେଟ୍ କରନ୍ତି, ସେମାନେ ଗୋଟେ ଥେସିସ୍ରେ କରନ୍ତି, ସେ ଥେସିସ୍ରେ ସେମାନେ ଗୋଟେ ସାର୍ଟିଫିକେଟ୍ ଦିଅନ୍ତି ଯେ ମୁଁ ଏଇ ଯେଉଁ ଥେସିସ୍ଟି ଲେଖିଛି ଏ ଅନ୍ୟ ଥେସିସ୍ଠାରୁ ଭିନ୍ନ, ଏ ଅନ୍ୟ ଥେସିସ୍ରେ ଭଳି ନୁହଁ, ଏ ଭିନ୍ନ। ଏ ସାର୍ଟିଫିକେଟ୍ ଦ୍ୱାରା ତାଙ୍କୁ ଡକ୍ଟରେଟ୍ ମିଳିବ, PhD ମିଳିବ। ତେଣୁ ଇଏ ଜଣେ ଋଷି ବୋଲି କେତେବେଳେ ଯୁଧିଷ୍ଠିର ମହାରାଜ କଥା କହୁଛନ୍ତି, ଯେତେବେଳେ ଧର୍ମଭକ ପ୍ରଶ୍ନ ପଚାରିଥିଲେ ବର୍ଣ୍ଣ ପର୍ବରେ ଏଇ କଥାଟି ଆସୁଛି। ତାପରେ ଗୋଟିଏ ପ୍ରଶ୍ନ ଥିଲା କହ ପନ୍ଥା କେଉଁଟା ଠିକ୍ ପନ୍ଥା କେମିତି ଜାଣିବା, ସେ ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠିର ମହାରାଜ କଥା କହିଥିଲେ ଯେ ତର୍କ ଅପ୍ରତିଷ୍ଠ, ତର୍କରେ କେଉଁଟା ଠିକ୍ କଥା ଠିକ୍ କଥା ଆମେ ଜାଣିପାରିବ ନାହିଁ। ବହୁତ ତାର୍କିକ ଅଛନ୍ତି, ବହୁତ ତାର୍କିକ ଅଛନ୍ତି, ସେ ଅନ୍ୟମାନଙ୍କର ତାର୍କିକ ତର୍କକୁ ପରାସ୍ତ କରି ନିଜ ତର୍କକୁ ସ୍ଥାପନ କରନ୍ତି। ତେଣୁ ତର୍କ ଦ୍ୱାରା ଯେଉଁ ପ୍ରକୃତ ପନ୍ଥା ପ୍ରକୃତ ରାସ୍ତା ଆମେ ଜାଣିପାରିବା ନାହିଁ। ତର୍କ ଅପ୍ରତିଷ୍ଠ, ସୁତା ବିଭିନ୍ନ ଶାସ୍ତ୍ର ମଧ୍ୟ ବହୁତ ପ୍ରକାର ଶାସ୍ତ୍ର ରହିଛନ୍ତି ଏବଂ ସେଇ ସେ କହୁଛନ୍ତି ନାଶ ଋଷି ଦେଶ ମତନ ଭିନ୍ନ, ସେ ଋଷି ପଦବାସୀ ହେବେ ନାହିଁ ଯଦି ତାଙ୍କର ମତ ଅନ୍ୟ ଋଷି ଜଣେ ଭିନ୍ନ ନହେଲା ତାହେଲେ ସେ ଋଷି ପଦବାସୀ ହେବେ ନାହିଁ। ଆମର ଭାରତବର୍ଷରେ ଛଅ ଜଣ ଦାର୍ଶନିକ ରହିଛନ୍ତି, ଛଅଟି ଦାର୍ଶନିକ ରହିଛନ୍ତି, ଛଅ ପ୍ରକାର ଦର୍ଶନ ଶାସ୍ତ୍ରରେ ସବୁ ରହିଛି, ସମସ୍ତଙ୍କ ଦର୍ଶନ ଅନ୍ୟ ଜଣଙ୍କ ଦର୍ଶନରୁ ଭିନ୍ନ। ଏ ଭାଗବତରେ ତୃତୀୟ ସ୍କନ୍ଧ ଅଠେଇଶ ଅଧ୍ୟାୟରେ ଇଏ ଯେତେବେଳେ ଗୋଟେ ଶ୍ଳୋକ ଅଛନ୍ତି, କପିଳଦେବ ତାଙ୍କ ମା ଦେବଦୂତ କହୁଛନ୍ତି, ତାର ଶୁକ୍ଳ ଭାଷରେ ଗୋପାଳ ମହାନ୍ତ କଥା କହୁଛନ୍ତି ଯେ ଯଥୋ ଉର୍ଦ୍ଧ୍ୱଙ୍ଗା ବିସ୍ଫୁଲିଙ୍ଗା ଧୂମା କାପି ସୁସମ୍ଭବା ଅପ୍ୟାପୀଣା ମିମତା ଯଥାପି କୃଷା କୌର୍ମକା। ଅଠେଇଶ ଚାଳିଶ ଶ୍ଳୋକ, ଏଇ ଦୁଇଟି ଶ୍ଳୋକର ଭାଷାରେ ଗୋପାଳ ମହାରାଜ କହିଛନ୍ତି କଥା ଯେ ଯେଉଁଭଳି ଭାବରେ ବିଭିନ୍ନ ମତ ସବୁ ରହିଛି, ଏଇ ଯେମିତି ଆମେ ଦେଖିବା ଗୋଟେ ଅଗ୍ନିରେ ଉର୍ଣ୍ଣୁକା ଅଗ୍ନିରେ ଯେଉଁ କାଠରେ ଅଗ୍ନି ଲାଗିଛି, କାଠ ଏବଂ ଅଗ୍ନି ଭିନ୍ନ ଜିନିଷ, ଅଗ୍ନିରେ ଯେଉଁ ସ୍ଫୁଲିଙ୍ଗ ଭାବୁଛି ସେ ମଧ୍ୟ ଭିନ୍ନ। ତେଣୁ ଏଇ ଯେଉଁ ଶ୍ଳୋକରେ ଶ୍ଳୋକ ମହାରାଜ କହୁଛନ୍ତି ଫୋର୍ ପ୍ରିନ୍ସିପଲ୍ସ ଅଫ୍ ଦି ବୈଷ୍ଣବ ଫିଲୋସଫି ଡକ୍ଟ୍ରିନ୍, ଆର୍ ଚାରି ପ୍ରକାର ଆମର ବୈଷ୍ଣବ ଫିଲୋସଫି ରହିଛି, ଗୋଟେ ହେଉଛି ଶୁଦ୍ଧ ଅଦ୍ୱୈତ ପ୍ୟୁରିଫାଏଡ୍ ୱାନ୍ନେସ୍, ଦ୍ୱୈତ ଅଦ୍ୱୈତ, ଗୋଟେ ହେଉଛି ସାଇମଲ୍ଟେନିୟସ୍ ୱାନ୍ନେସ୍ ଆଣ୍ଡ୍ ଡିଫରେନ୍ସ, ଆଉ ଗୋଟେ ହେଉଛି ବିଶିଷ୍ଟ ଅଦ୍ୱୈତ ଏବଂ ଆଉ ଗୋଟେ ହେଉଛି ଦ୍ୱୈତ ଦ୍ୱୈତ। ତେଣୁ ଅଲ୍ ଫୋର୍ ପ୍ରିନ୍ସିପଲ୍ସ ଅଫ୍ ବୈଷ୍ଣବ ଫିଲୋସଫି ଆର୍ ବେସ୍ଡ ଅନ୍ ଦ ଥେସିସ୍ ଅଫ୍ ଶ୍ରୀମଦ୍ ଭାଗବତ ଏକ୍ସପ୍ଲେନ୍ ଇନ୍ ଦିସ୍ ଟୁ ପର୍ସନ୍। ତେଣୁ ଇଏ ଯେଉଁ ରହିଛି ବିଭିନ୍ନ ଦର୍ଶନ ଛଡ଼ ଦର୍ଶନ ମଧ୍ୟ ରହିଛି, ଏସବୁ ବିଭିନ୍ନ ପ୍ରକାର ଦାର୍ଶନିକମାନେ ବିଭିନ୍ନ ପ୍ରକାର ଦର୍ଶନ ପ୍ରଦାନ କରୁଛନ୍ତି। ଜୟମିନୀ कर्म विमा प्रदान करती गौतम सी प्रदान करती कणाक गौतम सी भाव में पतंजलि ये भाव में विभिन्न दार्शनिक मान सब रही नासा ऋषि दर्शन मत भिन्न ये ऋषि बदला के ना यदि मत अन्य ऋषि भिन्न ना एवं यदि से धर्म से तत्व निहित गुहाया धर्म तत्व बहुत गभीर तत्व महाजन दिन कथा स्वतंत्र महाजन मैंने जो पंथा को निर्धारण कर से ही हूँ प्रकृत पंथा महाजन कथा स्वतंत्र तेणु यही भाव में विभिन्न ऋषि मान विभिन्न मत रही जैमिनी कर्मीमांसा गोटे रही जैमिनी छटी दर्शन रही गणना कर जैमिनी कर्मीमांसा भगवान प्रतिष्ठा करते भगवान पिता नंद महाराज से कौन इंद्र पूजा करते इंद्र पूजा करूला बेले भगवान पचार ये चबीश तेल आरंभ ये गोवर्धन लीला बर्तन आम मंदिर स्तंभ अनुसार ये लीला सब चल तेणु से भगवान जो आर्म स्थापन करेंगे तेणु जो देवता पूजा से कम कर इंद्र पूजा को कम कर तेणु पिता को जो पाइले नंद महाराज को ये जो पूजा करूजार कौन उद्देश्य कौन कारण कौन तेणु सी प्रश्न उत्तर में नंद महाराज कहले जो इंद्रदेव ये पर्जन्य ये मेघ सृष्टि करजन्य भगवान इंद्र इंद्र से भावते भगवान रही निजर पुओ भगवान जारी कर कितु इंद्र भावुंत भगवान रही तेणु से कथा से कौन करू जे पर्जन्य भगवान इंद्र मेघा से आत्मत मेघ ये वर्षा रूपा चलती ये इंद्रकर मूर्ति इंद्रकर आत्ममूर्ति इंद्रकर कंट्रोल रही मेघ तेणु ते भी आई भूताना क्रीणान जीवन कय तेणु से इंद्र कृपा कर जल प्राप्त भाव जो कहले भगवान इंद्र पूजा बंद करने जैमिनी कर्म स्थापन कले कर्म मीमांसा जो कर्म करवा तार फल प्राप्त हो कार्य देवता मैंने कौन करे कथा भगवान कहते पिता कथा कहते रजसा ज्योतिता मेघा बसंती अंगुनि सर्वग्रह प्रजाई महेन्द्र किम कर महेन्द्र कौन कर्म कौन जैमिनी कर्म मीमांसा आम जो कर्म करवा तार फल प्राप्त हवा कि देवता मैंने कौन करेंगे यही कर्म मीमांसा कर्मा कर जैमिनी तेणु ये कहते भगवान कथा कहते रजसा देवता मेघ रजगुण मेघ सृष्टि होनोटी गुण भगवान सृष्टि तम सत्व रज तम गुण तीनो रजसा देवता मेघा बसंती अंगुनि सर्वग्रह सब सब वर्षा होती जो दरकार नहीं होती वर्षा होती समुद्र में कौन पा दरकार कि जल दरकार कि वर्षा होती पर्वत वर्षा होती सब वर्षा होती तेणु प्रजा सिद्धांत तेणु ये रजगुण द्वारा प्रजा मान जो आवश्यकता पूरण हो महेन्द्र ठीक कर महेन्द्र कौन करेंगे भाव विभिन्न मूर्ति भगवान ये प्रतिभा कले नंद महाराज बाध्यकर इंद्रदेवी को बंद करदे इंद्रदेवी परिवर्तन गोवर्धन पूजा है कार्तिक मास गोवर्धन पूजा की आसे तेणु ये विभिन्न मुनिषि मैंने से भगवान जापार ना मुनिषि जानपार ना देवता मैंने जापार ना भगवान को ଭଗବାନଙ୍କର ଲୀଳା ଦେଖି ମୋହ ହେଇଯାଉଛନ୍ତି। ସେଇଥିପାଇଁ ଭାଗବତ ଆରମ୍ଭରେ ବ୍ୟାସରେ ଏଇ କଥାଟି ଲେଖିଲେ, ପ୍ରଥମ ଶ୍ଳୋକରେ କଥାଟି ଲେଖିଲେ, ମୋହନ୍ତି ସୂର୍ଯ୍ୟ ଦେବତାମାନେ ମଧ୍ୟ ମୋହ ହେଇଯାନ୍ତି, ଭଗବାନ ଜାଣିପାରନ୍ତି ନାହିଁ, ଦେବତାମାନେ ମଧ୍ୟ ମୋହ ହେଇଯାନ୍ତି। ଏଇ ଯେଉଁ ଗୋବର୍ଦ୍ଧନ ଲୀଳାଟି ଇନ୍ଦ୍ର ମୋହ ହେଇଯାଇଥିଲେ, ଯଦିଓ ଦେବତାମାନେ ଯାଇଛନ୍ତି ଭଗବାନ ପାଖକୁ, ଭଗବାନ ପ୍ରାର୍ଥନା କରିଛନ୍ତି ପ୍ରଭୁ ଆପଣ ଆସନ୍ତୁ ପୃଥିବୀର ଭାର ଉନ୍ମୋଚନ କରନ୍ତୁ, ଏବଂ ଭଗବାନ ମଧ୍ୟ କହିଲେ ମୁଁ ଯିବି, ବସୁଦେବ ସାକ୍ଷାତ ଭଗବାନ ପୁରୁଷ କର ଜନିଷ୍ୟ ସମବନ୍ଧୁ ସୁର ପ୍ରିୟ ବ୍ରହ୍ମାଙ୍କ ମାଧ୍ୟମରେ ଜ୍ଞାନ ବି କଥା କହିଲେ ଦେବତାମାନ ବସୁଦେବଙ୍କ ପୁତ୍ର ରୂପରେ ସେ ଆସିବେ। କିନ୍ତୁ ଇନ୍ଦ୍ର ମଧ୍ୟ ସେଠି ଥିଲେ, ବ୍ରହ୍ମା ଥିଲେ, ଶିବ ଥିଲେ, ସମସ୍ତେ ଥିଲେ, କିନ୍ତୁ ଯେତେବେଳେ ଭଗବାନ ଆସିଲେ ମାଙ୍କ ଗର୍ଭରେ ଆସିଲେ, ଦେବତା ଗର୍ଭରେ ଆସିଲେ, ସେତେବେଳେ ମଧ୍ୟ ଦେବତାମାନେ ପୂଜା କରିଛନ୍ତି, ଗର୍ଭ ସ୍ତୁତି କରିଛନ୍ତି, ସତ୍ୟବ୍ରତମ ସତ୍ୟପରମ ତ୍ରିସତ୍ୟମ ଏଭଳି ଭାବରେ ଅନେକ ସ୍ତୁତି କରିଛନ୍ତି ଭଗବାନ। କିନ୍ତୁ ଭଗବାନ ଯେତେବେଳେ ଏଇ ପୂଜାଟିକୁ ବନ୍ଦ କରିଦେଲେ, ଏଇ ଇନ୍ଦ୍ରଙ୍କର ପୂଜା ବନ୍ଦ କରିଦେଲେ, ସେତେବେଳେ ଇନ୍ଦ୍ର ତାଙ୍କର ମୋହ ହେଇଗଲା, ଭଗବାନ ବୁଝିପାରିଲେ ନାହିଁ, ବରଂ ସେ କହୁଛନ୍ତି ଇଏ ସାମାନ୍ୟ ବାଳକ ଆର କଥାରେ ପଡ଼ି ଏ ଗୋପମାନେ ମଧ୍ୟ ମୋର ପୂଜା ବନ୍ଦ କରିଦେଇଛନ୍ତି, ଏ ସାମାନ୍ୟ ବାଳକ ଜଣେ ଇଏ କ'ଣ ଭଗବାନ ବାଧାରମ ବାଳିକ ସ୍ତବ୍ଧମ ଆଜ୍ଞାମ ପଣ୍ଡିତ ମାଧୀନ କୃଷ୍ଣ ମଠ ଗୋପାଳ ଗୋପାମେ ଠାକୁର ଏଇଭଳି ସାମାନ୍ୟ ବାଳକ ସାତ ବର୍ଷର ବାଳକ ବାଚାଳ ଭଳିଆ କଥା କହୁଛି, ବାଚାଳ ବାଳିଶ ଛୋଟ ପିଲା ସେ ବହୁତ ଗର୍ବ ତାର ଶବ୍ଦ ପାଠ ପଢ଼ିନି କିଛି, ସ୍ତ୍ରୀ ଅକ୍ଷର ବିପରୀତ ଅଭାବ ଦେଖିନି, ବୃନ୍ଦାବନରେ ଭଗବାନ ପାଠ ପଢ଼ିନଥିଲେ, ତେଣୁ ସେ କଥା କହୁଛନ୍ତି ଇନ୍ଦ୍ର ବାଚାଳ ବାଳିଶ ଶବ୍ଦ ଅଜ୍ଞାନ ପଣ୍ଡିତ ମାନେ ନିଜକୁ ପଣ୍ଡିତ ବୋଲି ଭାବୁଛି, ବହୁତ ବଡ଼ ପଣ୍ଡିତ ବୋଲି ଭାବୁଛି, ବହୁତ ଯୁକ୍ତି ପ୍ରଦର୍ଶନ କରି ମୋର ଯଜ୍ଞ ବନ୍ଦ କରିଦେଇଛି, ଆଜ୍ଞା ପଣ୍ଡିତ ମାନେ ଏ କୃଷ୍ଣ ଗୋଟେ ସାମାନ୍ୟ ମର୍ତ୍ତ ବାଳକ, କୃଷ୍ଣ ମର୍ତ୍ତ ଉପାସିତ ଗୋପାମେ ଠାକୁର ନନ୍ଦ ଭଳି ନନ୍ଦ ମହାରାଜ ଭଳି ବହୁତ ବୃଦ୍ଧ ଗୋପ ମଧ୍ୟ ସେମାନେ ମଧ୍ୟ ତାଙ୍କ କଥା ପଡ଼ିଗଲେ, ମୋର ଅପ୍ରିୟ କାର୍ଯ୍ୟ କଲେ, ମୋର ଯୁଦ୍ଧକୁ ମୋର ଯଜ୍ଞକୁ ବନ୍ଦ କରିଦେଲେ, ଏଇଭଳି ଭାବରେ ସେ ଇନ୍ଦ୍ର ଏଇଭଳି ଭାବରେ ଭଗବାନ ଜାଣିପାରୁନା ନାମେ କିନ୍ତୁ ସୁରଗଣା ପ୍ରଭୁ ମହର୍ଷ ଦେବତାମାନେ ଜାଣିପାରୁନା ଭଗବାନ କଥା କହୁଛନ୍ତି, ଇନ୍ଦ୍ର ଜାଣିପାରିଲେ ନାହିଁ। ତେଣୁ ଯେତେବେଳେ ପଠେଇଲେ ସମ୍ପର୍କ ମେଘକୁ ପଠେଇଲେ, ଯାହା ରଜବାସୀମାନଙ୍କୁ ଧ୍ୱଂସ କରିଦିଅ, ତାଙ୍କର ଭାବିମାନଙ୍କୁ ଧ୍ୱଂସ କରିଦିଅ, ତାଙ୍କର ଧନ ବଢ଼ିଯାଇଛି ବୋଲି ତାଙ୍କର ଗର୍ବ ଇଏ ହେଇକି ସେ ମୋର ପୂଜାକୁ ବନ୍ଦ କରିଛନ୍ତି, ତାଙ୍କୁ ଶାସ୍ତି ଦେବା, ଭାବିମାନଙ୍କୁ ସବୁ ନଷ୍ଟ କରିଦିଅ, ଭୀଷଣ ବର୍ଷା କରିକି ବୃଷ୍ଟି ମୁଁ ଯାଇକି ମଧ୍ୟ ବଜ୍ର ଚଳେଇବି, ଏହିଭଳି ଭାବରେ କହି ସମସ୍ତଙ୍କୁ ପ୍ରେରଣ କଲେ, ବହୁତ ଜୋର ଅଣ୍ଡା ପବନ ବହିଲା, ବହୁତ ବୃଷ୍ଟି ହେଲା, ବଜ୍ର ମଧ୍ୟ ପକେଇଲେ, ଇନ୍ଦ୍ର ମଧ୍ୟ ତାଙ୍କ ବଜ୍ର କ୍ଷେପଣ କଲେ, କିନ୍ତୁ ଭଗବାନ ତାଙ୍କର ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଦେଲେ, ବାମ ହାତର କାଳି ଆଙ୍ଗୁଳି ଧାରଣ କଲେ, ବହୁତ କଷ୍ଟ ସ୍ୱୀକାର କରି ଧାରଣ କଲେ, ସାତ ଦିନ ଧରି ଗୋଟିଏ ସେକେଣ୍ଡ ପାଇଁ ନୁହଁ, ଆମର ଯେତେ ବଡ଼ ବଡ଼ ଫିଲ୍ମର ସବୁ ଅଛନ୍ତି, 100 କେଜି କିଏ ଉଠାଉଛନ୍ତି, କିଏ 200 କେଜି ଉଠାଉଛନ୍ତି, ଟେଟି ଦେଇକି ପକେଇ ଦେଉଛନ୍ତି, କିଏ ହେଉଛି ତାଙ୍କର, ଏତିକି ହେଉଛି ତାଙ୍କର ଶକ୍ତି, କିନ୍ତୁ ଭଗବାନଙ୍କୁ ଧ୍ୟାନ କଲେ, ବା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କୋଷତ୍ରୟ 3 କୋଷର ଇଏ ହେଉଛି ଗୋବର୍ଦ୍ଧନ କୋଷତ୍ରୟ, ତାପରେ ଯୋଜନ ଚତୁଷ୍ଟୟ 16 କୋଷ ବୃନ୍ଦାବନ, ତା ଭିତରେ ସବୁ ଆସି ଆଶ୍ରୟ ନେଇଗଲେ। ତେଣୁ ଏଇ ଯେଉଁ ଭଗବାନଙ୍କର ପ୍ରଭାବ ଇନ୍ଦ୍ର ତାପରେ ବୁଝିଲେ, ଭଗବାନ ଯେତେବେଳେ ଏଇଟାକୁ ଦେଖେଇଲେ, ଇନ୍ଦ୍ର ଯେତେବେଳେ ପରାଭୂତ ହେଲେ, ପରାସ୍ତ ହେଲେ, ସେତେବେଳେ ସେ ଜାଣିଲେ ପ୍ରକୃତରେ ଭଗବାନଙ୍କର କିଭଳି ଶକ୍ତି ରହିଛି, ଭଗବାନଙ୍କର କ୍ଷମା ପ୍ରାର୍ଥନା କରିଛନ୍ତି ଆସିକି, ଦେବତାମାନେ ମଧ୍ୟ ଜାଣିପାରୁନାହାନ୍ତି ଭଗବାନଙ୍କର ଶକ୍ତି, ଏମିତିକି ବ୍ରହ୍ମା ନିଜେ ମଧ୍ୟ ଜାଣିପାରୁନାହାନ୍ତି ମୋହ ହେଇଯାଉଛନ୍ତି ଭଗବାନଙ୍କର। ଯେଉଁ ଲୀଳାଟି ଦେଖିଲେ ଭାଗବତ ଦଶମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି, ଅଭାସର ଲୀଳା ଅଘାସୁରକୁ ଭଗବାନ ବଧ କରିଛନ୍ତି। ଅଘାସୁର ଯେହେତୁ ବପିର ଭାଇ ଥିଲା, ବପିର ଫ୍ୟାମିଲି ଥିଲା ଦୁଇ ପୁଅ ଗୋଟେ ଝିଅ ଥିଲେ, ସେମାନେ ବାପି ଫ୍ୟାମିଲି ଥିଲେ। ବକି ହେଉଥିଲା ଭଉଣୀ, ବକି ପୁତନା ଭଗବାନଙ୍କୁ ଛଅ ଦିନରେ ହତ୍ୟା କରିବା ପାଇଁ ଆସିଥିଲା। ଛଅ ବର୍ଷ ତାର ଆକାର ଥିଲା, ଛଅ ମାଇଲ, ଛଅ ମାଇଲ ବାର କିଲୋମିଟର ଏତିକି ତାର ଥିଲା। ବର୍ଣ୍ଣନା କରାଯାଇ ତାର ଉତ୍ତାର ଥିଲା, କେତେ ତାର ଉଚ୍ଚତା ଥିଲା, ଦଶମ ସନ୍ତୋଷ ଅଧ୍ୟାୟ ବର୍ଣ୍ଣନା କରାଯାଇ। ତେଣୁ ଇଏ ଯେଉଁ ପୁତନା ଆସିଲା, ଛଅ ଦିନ ହତ୍ୟା କରିବାକୁ ଭଗବାନ ଛଅ ଦିନ ହତ୍ୟା କରିବା ପାଇଁ ଆସିଥିଲା। ତେଣୁ ସେ ଛଅ କୋଶ ମାନେ ବାର ମାଇଲ ଅଠର କିଲୋମିଟର ଏତିକି ତାର ଥିଲା, ଯେ ତାର ହାଇଟ ଥିଲା ଏତିକି। ଆମର ଛଅ ଗୋଟ ହାଇଟ ହେଇଗଲେ ସେ ସବୁଠୁ ବଡ଼ ବଡ଼ ଉଚ୍ଚତା ଲୋକ, କିନ୍ତୁ ତାର ହାଇଟ ଥିଲା ଛଅ କୋଶ ମାନେ ଅଠର କିଲୋମିଟର ହାଇଟ। ଭଗବାନ ତାକୁ ବଧ କଲେ, ତାର ସ୍ତନ୍ୟପାନ୍ତରେ ଭଗବାନ ତାକୁ ବଧ କଲେ। ତାପରେ ତାର ଭାଇ ଆସିଲା ବକାସୁର, ବକାସୁର ଆସି ଭଗବାନଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କଲା। ଭଗବାନ ବକାସୁରକୁ ହତ୍ୟା କଲେ। ଏବେ ପୁଣି ଅଘାସୁର ଆସିଲା, ଅଘାସୁର ଦୁଇ ଭାଇ ଗୋଟିଏ ଭଉଣୀ, ସେମାନେ ଅଘାସୁରକୁ ଭଗବାନ ବଧ କରିଦେଇ ଭଗବାନ ଆନନ୍ଦରେ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ଯମୁନା ନଦୀ କୂଳରେ ବସି ବଣଭୋଜି କରୁଛନ୍ତି, ଖାଦ୍ୟ ଗ୍ରହଣ କରୁଛନ୍ତି। ଏବଂ ସେ ବଣଭୋଜି ଦେଖିକି ଯେଉଁ ଯମୁନା ଫୁଲରେ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି, ଭଗବାନ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ଦେଖି ବ୍ରହ୍ମା ମଧ୍ୟ ମୋହ ହେଇଯାଉଛନ୍ତି। ସିଏ କହୁଛନ୍ତି ଏ ସତରେ ଭଗବାନ ତାଙ୍କର ମଧ୍ୟ ମୋହ ହେଉଛନ୍ତି। ତେଣୁ ସିଏ ତାଙ୍କୁ ପରୀକ୍ଷା କରୁଛନ୍ତି, ତାଙ୍କର ବାଛିମାନଙ୍କୁ ନେଇଯାଉଛନ୍ତି। ଭଗବାନଙ୍କର ପାଞ୍ଚ ବର୍ଷ ଲୀଳା, ଭଗବାନ ଯେତେବେଳେ କୁମାର ବୟସରେ ହେଇଥିଲେ ଏ ଲୀଳାଟି ହେଇଥିଲା। ଅଘାସୁର ହରଣ କରିଥିଲେ, ଅଘାସୁର ବଧ କରିଥିଲେ ଭଗବାନ। ତେଣୁ ଭଗବାନ ବ୍ରହ୍ମା ଚିନ୍ତା କରୁଛନ୍ତି, ଇଏ କ'ଣ ସତରେ ଭଗବାନ? ଏ ସାଙ୍ଗ ବାଳକମାନଙ୍କର ଅଣ୍ଟା କରୁଛନ୍ତି, ଇଏ କି ଭଗବାନ? ଭଗବାନଙ୍କୁ ଆଜି ଆମ ପୂଜାରୀ ଗୋବର ହୋଇଛନ୍ତି, ଅପେକ୍ଷା କରିଛନ୍ତି, କରୁଛନ୍ତି, ଗାୟତ୍ରୀ କରୁଛନ୍ତି, କେତେ ଶୁଦ୍ଧିରେ କେତେ ପ୍ରକାର ନିୟମରେ ଭଗବାନ ଭୋଗ ଲାଗୁଛି। ଆଉ ଇଏ ଯେଉଁ ଗୋପାଳ ବାଳକମାନଙ୍କ ସହିତ ଯାଇ ତାଙ୍କର ମଇଟା ଖାଇ ଦେଉଛନ୍ତି, ଇଏ କି ଭଗବାନ? ସେ ତାଙ୍କର ମଧ୍ୟ ମୋହ ହେଇଗଲା ବ୍ରହ୍ମାଙ୍କର। ତେଣୁ ଭଗବାନଙ୍କର ଦେଖିବା, ପରୀକ୍ଷା କରିବା, ସତରେ ଭଗବାନ ଦେଖିବା, ବ୍ରହ୍ମାଙ୍କର ଅନେକ ଶକ୍ତି ରହିଛି, ସେ ଶକ୍ତି ସେ ଭଗବାନଙ୍କ ପ୍ରାପ୍ତ ହେଇଛନ୍ତି, ସେ ଭୁଲିଗଲେ। ତେଣୁ ତାଙ୍କର ବର୍ଷାମାନଙ୍କୁ ନେଇଗଲେ, ହରଣ କରି ନେଇଗଲେ। ତେଣୁ ତାଙ୍କର ସାଙ୍ଗ ବାଳକମାନେ ଯେତେବେଳେ ଦେଖିଲେ ତାଙ୍କର ବର୍ଷାମାନେ ନାହାନ୍ତି, ସେମାନେ ବିକଳ ହେଇଗଲେ। ତେଣୁ ଭଗବାନ କହିଲେ, କିଛି ଚିନ୍ତା କରନା, ମୁଁ ଅଛି, ସବୁ ପ୍ରକାର ଠିକ୍ କରିଦେବି, ସବୁ ଠିକ୍ କରିଦେବି। ତମେ ଖାଦ୍ୟ ଗ୍ରହଣ କରୁଥା, ମୁଁ ଯାଇକି ଘିନି ଆସୁଥିଲା ସେମାନଙ୍କୁ। ଭଗବାନଙ୍କୁ ଯାଇଥିଲି ବର୍ଷା ଅନୁଷ୍ଠାନରେ, ସେତେବେଳେ ବ୍ରହ୍ମାଙ୍କୁ ତାଙ୍କ ସାଙ୍ଗ ବାଳକମାନଙ୍କୁ ନେଇଯାଇଛନ୍ତି ହରଣ କରି। ତେଣୁ ଭଗବାନ ନିଜକୁ ବିସ୍ତାର କଲେ, ଯେତେ ସଂଖ୍ୟକ ବର୍ଷା ଥିଲେ, ଯେତେ ସଂଖ୍ୟକ ଗୋପାଳ ଥିଲେ, ଭଗବାନ ନିଜକୁ ବିସ୍ତାର କରି ଏକ ବର୍ଷ କାଳ ଲୀଳା ଚାଲିଲା ସେ ଲୀଳା। ତେଣୁ ଭଗବାନ ବୃନ୍ଦାବନରେ ସମସ୍ତ ଗୋପୀମାନେ ଯେଉଁ ପୁତ୍ରମାନେ ଯାଇଥିଲେ ବର୍ଷା ଚାରଣ କରିବା ପାଇଁ, ଭଗବାନ ତାଙ୍କର ସନ୍ଧାନ ହେଇକି ଏକ ବର୍ଷ କାଳ ଲୀଳା କରି ତାଙ୍କର ନିର୍ମାଣ କଲେ। ଯେଉଁ ଗୋପୀମାନଙ୍କର ବର୍ଷା ଚାଲିଯାଇଥିଲା, ସେ ଭଗବାନ ହରଣ କରିଦେଇଥିଲେ ବ୍ରହ୍ମା, ଭଗବାନ ନିଜକୁ ବର୍ଷାର ପ୍ରତି ଉତ୍ସାହ କରି ତାଙ୍କ ସହିତ କନ୍ୟାପାଳନ କରିଛନ୍ତି। ଏକ ବର୍ଷ କାଳ ଏ ଲୀଳାଟି ଜାଣିଛନ୍ତି। ତାପରେ ବ୍ରହ୍ମା ନିଜର ଭୁଲ ବୁଝିପାରିଲେ, ଭଗବାନଙ୍କୁ ସ୍ତୁତି କରିଛନ୍ତି, କ୍ଷମା ପ୍ରାର୍ଥନା କରିଛନ୍ତି। ଦଶମ ଶ୍ରମଣ ଚଉଦ ଅଧ୍ୟାୟରେ ଏସବୁ କ୍ଷମା ପ୍ରାର୍ଥନା ବିଷୟରେ ବର୍ଣ୍ଣନା କରାଯାଇ, କ୍ଷମା ପ୍ରାର୍ଥନା କରୁଛନ୍ତି। ବ୍ରହ୍ମା କହିଲେ ମୋର ଚାକିରି ଗଲା ଆଜି, ଇନ୍ଦ୍ର ମଧ୍ୟ ସେ ଭାବିଲେ ମୋର ଚାକିରି ଗଲା, ବରୁଣ ମଧ୍ୟ ସେ ଭାବିଥିଲେ, ଏସବୁ ଦେବତାମାନେ ସବୁ ମୋହ ହେଇଯାଉଛନ୍ତି। ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ସେମାନେ ମଧ୍ୟ ଜାଣିପାରୁନାହାନ୍ତି ଭଗବାନ। ତେଣୁ ଭଗବାନଙ୍କ ନାମେ ଗୁରୁ ସୁରଗଣା, ଦେବତାମାନେ ମଧ୍ୟ ଜାଣିପାରୁନାହାନ୍ତି, କେତେ ତାଙ୍କର ଗୁଣ ରହିଛି ଭଗବତ ଗୀତାରେ, କେତେ ଶ୍ଳୋକରେ ସବୁ ଦେବତାମାନଙ୍କୁ ଗୁଣ ବର୍ଣ୍ଣନା କରାଯାଇଛି, ଦୈବୀ ଗୁଣ। ଦୈବଗୁଣ ଯେଉଁମାନଙ୍କର ଅଛି ସେମାନେ ଭଗବାନଙ୍କୁ ଜାଣିବା ପାଇଁ ସକ୍ଷମ ହେବେ। ଆଶ୍ରିତ ଗୁଣ ସବୁ ରହିଛି, ଆଶ୍ରିତ ଗୁଣରେ ଜଣେ ଭଗବାନ ଜାଣିପାରିବ ନାହିଁ। ଭଗବଦ୍ଗୀତାରେ ଭଗବାନ କହିଛନ୍ତି, ତା ନାମ ଯୀଶୁଣା ସଂସାରେ ଚିନ୍ଦା ଧମାନ କିବାମି ଅଶୁଭାନ ଆଶ୍ରୀ ଜଣି ଆଶ୍ରୀ ଜଣି ଜାଣିଛୁ ଆଶ୍ରୀ ଜଣିମା ମନା ମହା ଜନ୍ମନି ଜନ୍ମନି ମାମ ପ୍ରାପ୍ୟ ଗତକାଶରେ ଧୂଆଁ ଗତି। ଅଶ୍ରୁଗୁଣ ଯେଉଁମାନଙ୍କର ଅଛି ଭଗବାନ ତାଙ୍କୁ ଆଶ୍ରୀ ଜଣିରେ ସବୁ ନିକ୍ଷେପ କରନ୍ତି, ତେଣୁ ମାମ ଅପ୍ରାପ୍ୟ ସେମାନେ ଭଗବାନ ଜାଣିପାରନ୍ତି ନାହିଁ। ଅଶ୍ରୁଗୁଣ ଯେଉଁମାନଙ୍କ ରହିଛି ସେମାନେ ଭଗବାନ ଜାଣିପାରିବେ ନାହିଁ। ଅନ୍ତତଃ କି ଯେଉଁମାନଙ୍କର ଦେବତା ଗୁଣ ରହିଛି ଦେବଗୁଣ ସେମାନେ ଭଗବାନ ଜାଣିବା ପାଇଁ ସକ୍ଷମ ହେବେ, କିନ୍ତୁ ତଥାପି ଯେ ସେମାନେ ଭଗବାନ ଜାଣିବେ ତା ଭଗବାନ କହୁଛନ୍ତି ନ ମେ ବିଦୁ ସେମାନେ ଜାଣିପାରିବେ ନାହିଁ, ଦେବତାମାନେ ମଧ୍ୟ ଜାଣିପାରିବେ ନାହିଁ। ଏ ଯେତିକି ଗୁଣ ବର୍ଣ୍ଣନା କରାଯାଇଛି ଭଗବଦ୍ଗୀତାରେ ସେତିକି ଗୁଣକୁ ଆମେ ପ୍ରାପ୍ତ ହେବା ପାଇଁ ଆମ ଜୀବନ ଚାଲିଯିବ, ସେତିକି ଗୁଣ ପ୍ରାପ୍ତ ହେବା ପାଇଁ। କିନ୍ତୁ ଜଣେ ଯଦି ଭଗବାନଙ୍କୁ ପ୍ରାପ୍ତ ହେବେ, ଭଗବାନଙ୍କର ଯଦି ଭକ୍ତ ହେଇଗଲେ, ଭଗବାନ କୃପାରୁ ତାଙ୍କର ଯଦି ଭକ୍ତ ହେଇଗଲେ, ଏସବୁ ସୁର ମାନଙ୍କର ଯେଉଁ ଗୁଣ ତାଙ୍କ ପାଖରେ ଆସି ପହଞ୍ଚିଯିବ। ଭାଗବତ ପ୍ରଥମ ସ୍ଥାନରେ କଥା କୁହାଯାଇଛି। ସୁଖଦେବ ସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, କି ଯଶ୍ୟାସ୍ତି ଭକ୍ତି ଭଗବତୀ ଅକିଞ୍ଚନ ସର୍ବେ ପୁଣି ତତ୍ର ସମାସିତ ସୁରା। ଜଣେ ଯେତେବେଳେ ଭଗବାନର ଭକ୍ତ ହେଇଯାଉଛନ୍ତି, ଯଶ୍ୟାସ୍ତି ଭକ୍ତି ଭଗବତୀ ଭଗବାନ ଜଣେ ଯେତେବେଳେ ଭକ୍ତ ହେଇଯାଉଛନ୍ତି, ସର୍ବେ ପୁଣି ତତ୍ର ସମାସିତ ସୁରା। ଦେବତାମାନଙ୍କର ଯେତେ ଗୁଣ ସବୁ ରହିଛି ସବୁ ଗୁଣ ତାଙ୍କ ପାଖରେ ଆସି ପହଞ୍ଚିଯିବ। ଜଣେ ଆଚାର୍ଯ୍ୟ ଟୀକାରେ କହୁଛନ୍ତି, ଦେବତାମାନଙ୍କର ମଧ୍ୟ ଦୋଷ ରହିଛି, ଯେମିତି ଆମେ ଦେଖୁଛେ ଇନ୍ଦ୍ରଙ୍କର ପର୍ବ ଆସିଗଲା, ଏଇ ଇନ୍ଦ୍ରଙ୍କର ଦୋଷ, ସେମିତି ଦେବତାମାନଙ୍କର ମଧ୍ୟ ବିଭିନ୍ନ ଦୋଷ ରହିଛି। କିନ୍ତୁ ଭକ୍ତ ପାଖରେ ଯେଉଁ ଦେବତାମାନଙ୍କର ଗୁଣ ଆସିବ, ସେ ଦୋଷ ଯିବଟି ସେ ଗୁଣ ଆସି ପହଞ୍ଚିବ ବର୍ତ୍ତମାନ ପାଖରେ, ତା ପାଇଁ ଚେଷ୍ଟା ନ କଲେ ମଧ୍ୟ ସେ ସେ ଗୁଣ ଆସି ପହଞ୍ଚିବ ବର୍ତ୍ତମାନ ପାଖରେ। କିନ୍ତୁ ଅନ୍ୟ ପକ୍ଷରେ ଯେଉଁମାନେ ଭକ୍ତ ନୁହନ୍ତି, ହରାଳ ଭକ୍ତ ସୁଖ ମହତ୍ମା, ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ତାଙ୍କର କ'ଣ ଭରଗୁଣ ଅଛି? ରାବଣ ହିରଣ୍ୟଗର୍ଭକୁ ହିରଣ୍ୟଗର୍ଭ ଚାଲି ତାଙ୍କର ଅସୁର ସବୁ ସେମାନେ ଭଗବାନ ଭକ୍ତ ନୁହନ୍ତି ତାଙ୍କର କ'ଣ ଭରଗୁଣ? ହରାଳ ଭକ୍ତ ସୁଖ ମହତ୍ମା ମନୋରଞ୍ଜନାଶି ଭାବି ସେମାନେ ମନରେ ଚିନ୍ତା କରି ବୁଲୁଛନ୍ତି, ଏଇ ବହି ବହୁତ ଜଗତରେ ଘୁରି ବୁଲୁଛନ୍ତି ସେମାନେ। ଜୟ ଶ୍ରୀ ରାଧା ଗୋବିନ୍ଦଦେବ କି ଜୟ ସୀତାରାମ ହନୁମାନ କି ଜୟ ଗୋବିନ୍ଦ କି ଜୟ କୃଷ୍ଣ ବଳରାମ କି ଜୟ ଜଗନ୍ନାଥ ସୁଭଦ୍ରା ମହାରାଣୀ କି। ତେଣୁ ଏହିଭଳି ଭାବରେ ଜଣେ ଭଗବାନଙ୍କର ଭକ୍ତ, ଭଗବାନ କୃପାରୁ ଜଣେ ଯଦି ଭଗବାନ ଭକ୍ତ ହେଇଗଲେ, ତାହେଲେ ସବୁ ଦେବତାମାନଙ୍କର ଗୁଣା ଆସି ପହଞ୍ଚିଗଲା ତାଙ୍କ ପାଖରେ। ତେଣୁ ଭଗବାନ କହୁଛନ୍ତି ଯେ ଦେବତାମାନଙ୍କର ଏତେ ଗୁଣ ଥିଲେ ମଧ୍ୟ ମହାପ୍ରଭୁଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ ଯେତେବେଳେ 24 ବର୍ଷ କାଳ ତାଙ୍କର ବିଦ୍ୟା ଅଭ୍ୟାସ କରୁଥିଲେ, 24 ବର୍ଷରେ ପରେ ସେ ସନ୍ନ୍ୟାସ ନେଲେ, ତା ପୂର୍ବରୁ ସେ ଗୟାରେ ଯାଇକି ଯେତେବେଳେ ତାଙ୍କ ପିତାଙ୍କ ପାଇଁ ପିଣ୍ଡଦାନ କରିବା ପାଇଁ ଯାଇଥିଲେ, ସେହି ସମୟରେ ସେ ଈଶ୍ୱରପୁରୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି, ତେଣୁ ଈଶ୍ୱରପୁରୀଙ୍କ ସେ ଗୟା ଯାତ୍ରାରୁ ଟ୍ରିଟ୍ କଲା ପରେ ଆସିଛନ୍ତି, ସେତେବେଳେ ତାଙ୍କର ଜୀବନର ମୋଡ଼ ବଦଳିଗଲା। ଯେଉଁ ବିଦ୍ୟାଭ୍ୟାସ କରୁଥିଲେ, ବିଦ୍ୟା ଶିକ୍ଷା ଦେଉଥିଲେ, ବ୍ୟାକରଣ ଶିକ୍ଷା ଦେଉଥିଲେ, ସେ ବର୍ତ୍ତମାନ ଆଉ ସେସବୁ କଲେ, ସେ ଖାଲି କୃଷ୍ଣ 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 ହେଲେ, ରାଧା 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 ହେଲେ, ଗୋପୀ 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 ହେଲେ। ତାଙ୍କର ଯେଉଁମାନେ ସାଙ୍ଗମାନେ ଥିଲେ ସେମାନେ କହୁଛନ୍ତି, ତେଣୁ କୃଷ୍ଣ କୃଷ୍ଣ ନହେଲେ ଗୋପୀ ଗୋପୀ କାହିଁ ହେଉଛ, ରାଧା ରାଧା କାହିଁ ହେଉଛ? ତେଣୁ ତାଙ୍କର ସାଙ୍ଗମାନଙ୍କୁ ଭଗବାନ ବାଡ଼େଇବା ପାଇଁ ପଡ଼େଇଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ହେଲା, ସେହି ସମୟ କଥା ଭଗବାନ ମହାପ୍ରଭୁ ଯାଇକରି ଶ୍ରୀବାସ ପଣ୍ଡିତଙ୍କ ଗୁହାରେ କୀର୍ତ୍ତନ କରୁଥିଲେ, ବାବା ଠିକ କୀର୍ତ୍ତନ କରୁଥିଲେ, ସମସ୍ତଙ୍କୁ ଆଲୋକ କରାଯାଉନଥିଲା ସେ କୀର୍ତ୍ତନରେ। ଥରେ ଜଣେ ବ୍ରହ୍ମଚାରୀ ଯିଏକି କେବଳ ପୟପାନ କରୁଥିଲେ, କେବଳ କ୍ଷୀରପାନ କରିକି ସେ ରହୁଥିଲେ, ତେଣୁ ସେ ଶ୍ରୀବାସ ପଣ୍ଡିତଙ୍କୁ ଯେତେବେଳେ ଅନୁରୋଧ କଲେ, ଶ୍ରୀବାସ ପଣ୍ଡିତ କହିଲେ ଠିକ୍ ଅଛି, ତମେ ଉଠିକି ରୁହ, ଦେଖିବ ମହାପ୍ରଭୁ କୀର୍ତ୍ତନ, ଦେଖିବ କେମିତି କୀର୍ତ୍ତନ କରୁଛନ୍ତି। ମହାପ୍ରଭୁ କୀର୍ତ୍ତନ ବିଷୟରେ ବହୁତ କଥା ରହିଛି। ତେଣୁ ସେଦିନ ମହାପ୍ରଭୁ ଯେତେବେଳେ କୀର୍ତ୍ତନ କରୁଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ସେଦିନ ଯେଉଁ ମହାପ୍ରଭୁ କୀର୍ତ୍ତନ କରୁଛନ୍ତି, ସେ କହୁଛନ୍ତି ଶ୍ରୀବାସ ମୁଁ କାହିଁକି ଆଜି ଆନନ୍ଦ ପ୍ରାପ୍ତ ହେଉନାହିଁ, କ'ଣ ଆଜି ଟିକେ ଅସୁବିଧା ହେଇଛି। ତେଣୁ ଶ୍ରୀବାସ ପଣ୍ଡିତ ଜାଣିଲେ ଭଗବାନ ସେସବୁ ବି ଜାଣନ୍ତି। ତେଣୁ ଶ୍ରୀବାସ ପଣ୍ଡିତ କ୍ଷମା ପ୍ରାର୍ଥନା କରି କହିଲେ, ଜଣେ ପୟବ୍ରତ କରୁଥିବା ପୟପାନକାରୀ ଜଣେ ବ୍ରହ୍ମଚାରୀ କେବଳ କ୍ଷୀର ପାନ କରି ସେ ରୁହନ୍ତି, ଅନ୍ୟ କିଛି ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ତେଣୁ ସିଏ ମୋତେ ପ୍ରାର୍ଥନା କରିଥିଲେ, ତେଣୁ ସିଏ ରହି ଯେହେତୁ ଆପଣ ଦର୍ଶନ କରିବା ପାଇଁ ଚାହୁଁଥିଲେ, ନା ପୟପାନ କଲେ କ'ଣ ସେମିତି ଦେଖିବା ପାଇଁ ଯୋଗ୍ୟ ହେଇଯିବ ମହାପ୍ରଭୁ? ପୟପାନ କଲେ କ'ଣ କ୍ଷୀର ପାନ କରି ଜଣେ ରହିଥିଲାନି, ସେ ମୋତେ ଦେଖିବା ପାଇଁ ମୋତେ ଜାଣିବା ପାଇଁ ଯୋଗ୍ୟ ହେଇଯିବ? ଗୋପରେ ବୃନ୍ଦାବନରେ ଗୋପୀମାନେ ଗୀତ ପଛା କରିଥିଲେ, ସେମାନେ ମନ କେମିତି ପ୍ରାପ୍ତ ହେଲେ? ଗଜ କି ଗଜର କି କ'ଣ ପାଠ ପଢ଼ିଥିଲା? ଗଜ ପାଇଲେ ମୂର୍ଖ କୁହନ୍ତି, ଗଜ ବୋଲି ଗଜ ମୂର୍ଖ ବୋଲି କୁହାଯାଏ। ଗଜ କି ପାଠ ପଢ଼ିଥିଲା ସେ ମୋତେ ପ୍ରାପ୍ତ ହେଲା? ସେହିଭଳି ଭାବରେ ଏସବୁ ଉଦାହରଣ ଦିଆଯାଏ। ତେଣୁ ଏହିଭଳି ଭାବରେ ମହାପ୍ରଭୁ କଥା କହିଥିଲେ। ତେଣୁ ଯେତେ ଜଣେ ଭଲ ଗୁଣ ଥିଲେ ମଧ୍ୟ ଯେ ଭଗବାନ ଜାଣିଛି, ଜାଣିଥିବ ଜାଣୁ, ଭଗବାନ କୃପା କରି ହିଁ ତାଙ୍କୁ ସେତେ ଜାଣିପାରିବେ। ଭାଗବତରେ ଏକ ଶ୍ଳୋକ ଅଛନ୍ତି, ଦଶମ ସ୍କନ୍ଧ ଦଶମ ଅଧ୍ୟାୟରେ ସେ ଶ୍ଳୋକ ଟୀକାରେ ଗୋପାଳ ମହାରାଜ କହୁଛନ୍ତି ଯେ ଯେଉଁ ଭଗବାନ ମା ଯେତେବେଳେ ତାଙ୍କୁ ବ୍ରହ୍ମନ କରିଥିଲେ, ନବମ ଅଧ୍ୟାୟରେ ଏ ଯେଉଁ ଦାମୋଦର ପିଲାଟି ରହିଛି, ସେଇ ଭଗବାନ ଯେତେବେଳେ ବନ୍ଧା ହେଇଥିଲେ, ସେଇ ବନ୍ଧା ଅବସ୍ଥାରେ ବନ୍ଧି ଅବସ୍ଥାରେ ସେ ଯମରାଜଙ୍କୁ ଉଦ୍ଧାର କରିଥିଲେ। ଯମରାଜନ ଯିଏକି କୁବେରଙ୍କର ଦୁଇ ପୁତ୍ର ଥିଲେ, ମଣିଗ୍ରୀବ ଏବଂ ନଳ କୁବେର, କୁବେରଙ୍କର ଦୁଇ ପୁତ୍ର ଥିଲେ। କିନ୍ତୁ ଏଇ ଯେଉଁ ଧନ ଐଶ୍ୱର୍ଯ୍ୟରେ ମଦାନ୍ତର ହେଇ ସେ ମନ୍ଦାକିନୀ ଯେଉଁ ଗଙ୍ଗା ଯେଉଁ ସ୍ୱର୍ଗରେ ରହିଛନ୍ତି ଗଙ୍ଗା, ତାଙ୍କ ନାମ ହେଉଛି ମନ୍ଦାକିନୀ, ସେଥିରେ ସେ ଅସୁରାମାନଙ୍କ ସହିତ ଉଲଗ ନେଇ ଜଳ କରି କରୁଥିଲେ। ସେହି ସମୟରେ ନାରଦ ଯେତେବେଳେ ଆସି ପହଞ୍ଚିଗଲେ, ଅସୁରାମାନେ ସବୁ ତାଙ୍କର ବସ୍ତ୍ର ପିନ୍ଧି ପକେଇଲେ, କିନ୍ତୁ ଇଏ ଯେଉଁ ତାଙ୍କର ଦୁଇ ପୁତ୍ର କୁବେରଙ୍କର ନଳଗ୍ରୀବ ନଳକୁବେର ଏବଂ ମଣିଗ୍ରୀବ, ଏ ଦୁଇଜଣ ସେହିଭଳି ଭାବରେ ଉଲଗ ନେଇ ରହିଛନ୍ତି, ତାଙ୍କର ଚେତା ଆସୁନାହିଁ। ତେଣୁ ନାରଦ ତାଙ୍କୁ ଯେତେବେଳେ ଅଭିଶାପ ଦେଇଥିଲେ, କହିଲେ ତୁମେ ଯେଉଁ ଉଲଗ ନେଇକି ରହିଛ ଦେବଲୋକରେ, ଦେବଲୋକରେ କେହି ଉଲଗ୍ନ ହୁଅନ୍ତି ନାହିଁ, ପବ୍ଲିକଲି କେହି ଉଲଗ୍ନ ହୁଅନ୍ତି ନାହିଁ। ତେଣୁ ସେ ତାଙ୍କ ଅଭିଶାପ ଦ୍ୱାରା ତୁମେ ଏହିଭଳି ଭାବରେ ଉଲଗ୍ନ ହେଇକି ରୁହ, ଯାହା ସ୍ଥାବର ଜମି ପ୍ରାପ୍ତ ହେବ, ବୃକ୍ଷ ଜମି ପ୍ରାପ୍ତ ହେବ, ଆଉ ଡ୍ରେସ୍ ପିନ୍ଧିବା ଦରକାର ନାହିଁ, ଉଲଗ୍ନ ହେଇକି ରହିବ। ତେଣୁ ସେ ଆସି ନାରଦମୁନିର ଅଭିଶାପ ମଧ୍ୟ ତାଙ୍କ ପାଇଁ କୃପାରେ ପରିଣତ ହୋଇଗଲା। ସେ ଆସି ଏହି ନନ୍ଦମହାରାଜଙ୍କର ଅଗଣାରେ ଯମରାଜନ ବୃକ୍ଷ ଉପରେ ଜନ୍ମଗ୍ରହଣ କରିଥିଲେ, ବହୁତ ବର୍ଷ ରହିଲେ ସେଠି। ତେଣୁ ଆଜି ଯେଉଁ ଲୀଳାଟି ହେଉଛି, ଭଗବାନ ଯେଉଁ ବନ୍ଧା ହୋଇଛନ୍ତି, ସେହି ବନ୍ଧା ଅବସ୍ଥା ବନ୍ଦୀ ଅବସ୍ଥାରେ ଭଗବାନ ତାଙ୍କୁ ଉଦ୍ଧାର କରିଛନ୍ତି। ତେଣୁ ସେଇଠି ସେ କୁହାଯାଉଛି ସେମାନେ ଯେତେବେଳେ ଉଦ୍ଧାର ପାଇଲେ, ସେମାନେ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଅନୁଜାଣି ହିଁ ମୋ ଭୁବନ, ପ୍ରଭୁ ଆମକୁ କୃପା କରନ୍ତୁ, ଆମକୁ ଅନୁମତି ଦିଅନ୍ତୁ, ଆମେ ଆପଣଙ୍କର କିଙ୍କର ନାରଦମୁନିଙ୍କର ସବୁବେଳେ କିଙ୍କର ହେଇକି ରହିବୁ, ଏଭଳି ଭାବେ ପ୍ରାର୍ଥନା କରିଛନ୍ତି। ସେହି ଶ୍ଳୋକର ଭାଷାରେ ଗୋପାଳ ମହାରାଜ କହୁଛନ୍ତି ଯେ ଅନ୍ଲେସ୍ ଡେଲିଭର୍ଡ ଅର୍ ବେସ୍ ବାଇ ଡିଭୋଟି, ୱାନ୍ କ୍ୟାନଟ୍ ରିଏଲାଇଜ୍ ଦାଟ୍ କ୍ରିଷ୍ଣ ଇଜ୍ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍। ପ୍ରକୃତରେ ଭଗବାନ କିଏ ଜଣେ ଜାଣିପାରିବେ ନାହିଁ, ଯଦି ଯେତେବେଳେ ପର୍ଯ୍ୟନ୍ତ ଜଣେ ଭଗବାନଙ୍କର ବା ଭଗବାନଙ୍କର ଭକ୍ତଙ୍କ ଦ୍ୱାରା କୃପା ପ୍ରାପ୍ତ ନ ହୋଇଛନ୍ତି, ବେସ୍ ବାଇ ଡିଭୋଟି ୱାନ୍ କ୍ୟାନଟ୍ ରିଏଲାଇଜ୍ ଦାଟ୍ କ୍ରିଷ୍ଣ ଜାଣିପାରିବ ନାହିଁ ଯେ ଭଗବାନ କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ଦେର ଆର୍ ସୋ ମେନି ସିଦ୍ଧ ଯୋଗୀ ହୁ କ୍ୟାନଟ୍ ଅଣ୍ଡରଷ୍ଟାଣ୍ଡ କ୍ରିଷ୍ଣ, ବହୁତ ସିଦ୍ଧ ବ୍ୟକ୍ତି ଅଛନ୍ତି ଏବଂ ଯୋଗୀ ବ୍ୟକ୍ତି ମଧ୍ୟ ଯୋଗୀମାନେ ମଧ୍ୟ ଅଛନ୍ତି, ସେମାନେ ଭଗବାନ ଜାଣିପାରୁ ନାହାନ୍ତି ଯାହା ଭଗବାନ ଇଚ୍ଛୁକ କହୁଛନ୍ତି ନହେଲେ ବିଦୁ ସୁରଗଣା ସର୍ବଙ୍ଗ ମହୋଦୟ କେହି ଜାଣିପାରୁ ନାହାନ୍ତି ଭଗବାନଙ୍କୁ ଭଗବତ ଗୀତା ମଧ୍ୟ ଭଗବାନ କଥା କହିଲେ ପ୍ରଥମ ଅଧ୍ୟାୟରେ ମନୁଷ୍ୟ ଖୁବ କ୍ୱଚିତ ଲୋକ ଭଗବାନ ପ୍ରଥମେ ଜାଣନ୍ତି ତେଣୁ ମିଶ୍ରଣ ଜାଣିଛି ମହର୍ଷିମାନେ ଯୋଗୀମାନେ ସିଦ୍ଧମାନେ ସେମାନେ ଭଗବାନଙ୍କୁ ଭୁଲ ବୁଝନ୍ତି ଠିକ ଭାବେ ବୁଝିପାରନ୍ତି ନାହିଁ ଏବଂ ଅଣ୍ଡରଷ୍ଟାଣ୍ଡ ଅନ୍ୟମାନ କଥା କ'ଣ କହିବେ ସେମାନେ କେବେ ବୁଝିପାରିବେ ନାହିଁ ନାଇଦର ବାଇ ସ୍ପେକୁଲେସନ୍ ନର ବାଇ ଅଦର ବଡି ଅର୍ ମେଣ୍ଟାଲ ପିଲାମାନେ ମନ ଚିନ୍ତା କରିକରି ଚାଲିଲେ ମଧ୍ୟ ସେମାନେ ଭଗବାନଙ୍କୁ ଜାଣିପାରିବେ ନାହିଁ ବ୍ରହ୍ମା ମଧ୍ୟ ବ୍ରହ୍ମସିଂହ ସେଟା କହୁଛନ୍ତି ଯେ ମନ୍ଥାତ୍ କୋଟି ସଦବ ସ୍ୱତନ୍ତ୍ର ଗମ୍ୟ ବାୟୁ ରଥାତ୍ ମନସୋ ନିପୁଙ୍ଗ ବାହନ ଶୋକ୍ୟ ଚକ୍ରବର୍ତ୍ତୀ ଶ୍ରୀମ୍ନ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାଦିପୁରୁଷଂ ତମଂ ଭଜାମି ଯଦି ଜଣେ ମନ ବେଗରେ ଶହେ କୋଟି ବର୍ଷ ଧରିକି ଚିନ୍ତା କରେ ଭଗବାନ ଭିତରେ ତଥାପି ସେ ଭଗବାନଙ୍କ ପାଦ ତତ୍ତ୍ୱରେ କୌଣସି କହିବେ ନାହିଁ ଏ ଭଗବାନ ଏଭଳି ତତ୍ତ୍ୱ ଅଭିଚିନ୍ତ ତତ୍ତ୍ୱ ନ ତାଙ୍କ ତର୍କଣ ଯୋଜରେ ଅଚିନ୍ତ୍ୟ ପଡ଼ୁଛେ ଭାବ ନ ତାଙ୍କ ତର୍କଣ ଯୋଜରେ ଆମ ଚିନ୍ତାର ବାହାରେ ସେ ଭଗବାନ ସେଥିପାଇଁ କୁହାଯାଇଛି ଯେ ଅଥବା ଶ୍ରୀକୃଷ୍ଣ ନାମାଦି ନ ଭୟ ଜାୟ ଇନ୍ଦ୍ରୀ ସେବାରୂପେ ଜୀବାଦୁ ସ୍ୱୟମେବ ସ୍ମୃତି ଅଭ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଆମର ଏଇ ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି ଏ ଭୌତିକ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଜାଣିପାରିବା ନାହିଁ କିନ୍ତୁ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେତେବେଳେ ଆମେ ଭଗବାନଙ୍କର ସେବା କରିବା ସେବନ୍ତି ଜୀବାରୁ ଯେତେ ଇନ୍ଦ୍ରିୟ ଅଛନ୍ତି ତାଠୁ ଜୀବା ଇନ୍ଦ୍ରିୟଟି ବହୁତ ଗୁରୁତ୍ୱପୂର୍ଣ୍ଣ କାହିଁକିନା ଜୀବା ଏଭଳି ଗୋଟିଏ ଇନ୍ଦ୍ରିୟ ଯେ ଦୁଇଟା କାର୍ଯ୍ୟ କରୁଛି କର୍ମେନ୍ଦ୍ରିୟର କାର୍ଯ୍ୟ କରୁଛି ଏବଂ ଜ୍ଞାନେନ୍ଦ୍ରିୟର ମଧ୍ୟ କାର୍ଯ୍ୟ କରୁଛି ତେଣୁ ଜିହ୍ୱାରେ ଆମେ ଖାଦ୍ୟ ଗ୍ରହଣ କରୁଛେ ଇଏ ହେଉଛି ଜ୍ଞାନେନ୍ଦ୍ରିୟର କାର୍ଯ୍ୟ ଜିହ୍ୱାରେ ଆମେ କଥା କହୁଛେ ଇଏ ହେଉଛି କର୍ମେନ୍ଦ୍ରିୟର କାର୍ଯ୍ୟ ତେଣୁ ଆମେ ଯେତେ ଇନ୍ଦ୍ରିୟ ଅଛି ଆମର ତାହେଲେ ଜିହ୍ୱାଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ତେଣୁ ଏଇ ଜିହ୍ୱାକୁ ପ୍ରତି ଆମେ ଭଗବାନଙ୍କୁ ସେବାରେ ଲଗେଇବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ଭଗବାନଙ୍କର ନାମ ନେବା କୀର୍ତ୍ତନ କରିବା ଜପ କରିବା ଏବଂ ଭଗବାନଙ୍କୁ ପ୍ରସାଦ ପାଇବା ତେଣୁ ଆମର ଜଣେ ଭକ୍ତ କହନ୍ତି ଆମର ଇସ୍କନରେ ଦୁଇଟି ମନ୍ତ୍ର ପ୍ରସିଦ୍ଧ ମନ୍ତ୍ର ଗୋଟେ ହେଉଛି ଓଁ ନମ ଭଗବତେ ବାସୁଦେବା ଆଉ ଗୋଟେ ହେଉଛି ମହାପ୍ରସାଦ ଗୋବିନ୍ଦେ ଯେତେବେଳେ ଓଁ ନମ ଭଗବତେ ବାସୁଦେବା କହିଯିବ ସମସ୍ତେ ଦୌଡ଼ିବା ଆରମ୍ଭ କରିବେ କିନ୍ତୁ ମହାପ୍ରସାଦ ଗୋବିନ୍ଦ ଯେତେବେଳେ କହିଯିବ ସମସ୍ତେ ଚାଲିଲେ କିନ୍ତୁ ନିଦ୍ରା ଜାଗ୍ରତ ହେଇଯିବ ସମସ୍ତଙ୍କୁ ତେଣୁ ଯାହା ହେଉ ଏଇ ଜିହ୍ୱା ମାଧ୍ୟମରେ ଆମେ ଯଦି ଭଗବାନଙ୍କର ସେବା କରିବା ତାହେଲେ ଭଗବାନ ନିଜେ ପୂରିତ ହେବେ ଯେମିତି ସୂର୍ଯ୍ୟ କିରଣରେ ଆମେ ସୂର୍ଯ୍ୟକୁ ଦେଖୁଛେ ସେଇଭଳି ଭାବରେ ଭଗବାନଙ୍କ କୃପାରୁ ଆମେ ଭଗବାନଙ୍କୁ ଜାଣିବା ତେଣୁ ଏଠି ଭଗବାନ ଅର୍ଜୁନ କହୁଛନ୍ତି ସେ କଥା ନ ମିଳୁ ସୁରଗଣା ପ୍ରଭବଙ୍କ ମହର୍ଷୟ ଦେବତାମାନେ ଜାଣିପାରୁନାହାନ୍ତି ମହର୍ଷିମାନେ ଜାଣିପାରୁନାହାନ୍ତି ଆଉ ଅନ୍ୟମାନଙ୍କ କଥା କ'ଣ କହିବା କାହିଁକି ଜାଣିପାରୁନାହାନ୍ତି ଅର୍ଜୁନ ଯଦି ଚିନ୍ତା କରିବେ ଭଗବାନ କହ ଆଦି ଦେବାନା ମହର୍ଷିମାନଙ୍କ ସର୍ବ ମୁଁ ହେଉଛି ତାଙ୍କର ଆଦି ମୁଁ ତାଙ୍କର ମୂଳ ମୋଟ ଅର୍ଜୁନ ଜନ୍ମଗ୍ରହଣ କରିଛନ୍ତି ଆଉ ବର୍ଷ ବର୍ଷ କହିବେ ସେଇଟା ତେଣୁ ଏହି ପ୍ରସଙ୍ଗରେ ଗୋଟେ ଉଦାହରଣ ଦିଆଯାଏ ଯେ ଯଦି ଜଣେ ପିଲା କହିବ ଯେ ମୋର ପିତା କିଏ ସେ ଆଜିକାଲି ବୈଜ୍ଞାନିକମାନେ ସବୁ କହୁଛନ୍ତି ସବୁ ଜିନ୍ ଟେଷ୍ଟରୁ ଜଣାପଡ଼ିବ କିଏ ତାଙ୍କର ପିତା ତେଣୁ ଏହିଭଳି ଭାବରେ ଯଦି ଜଣେ ଜିନ୍ ଟେଷ୍ଟ କରିବ କୋଟି କୋଟି ଜୀବ ଅଛନ୍ତି ସମସ୍ତଙ୍କ ଜିନ୍ ଟେଷ୍ଟ କରେ ତାର ଜୀବନ ଚାଲିଯିବ ତାର ପିତା କିଏ ସେ ନିର୍ଦ୍ଧାରଣ କରିପାରିବ ନାହିଁ କିନ୍ତୁ ଯଦି ସେ ତାଙ୍କର ମାଙ୍କୁ ପଚାରିବ ମୋର ପିତା କିଏ ଏବଂ ସେ ମା କହିବେ ଇଏ ତମର ପିତା ଏବଂ ସେଇଟାକୁ ସେ ଗ୍ରହଣ କରିଦେବେ ତାହେଲେ ସାଙ୍ଗେ ସାଙ୍ଗେ ଭଗବାନ ତାଙ୍କ ପିତାକୁ ଜାଣିଛନ୍ତି ଜିନ୍ ଟେଷ୍ଟରେ ତାଙ୍କ ଜୀବନ ଚାଲିଯିବ ସେ ଜାଣିପାରୁଛନ୍ତି ଜାଣି ନପାରନ୍ତି କିନ୍ତୁ ଯଦି ତାଙ୍କ ମା ଯେଉଁ କଥା କହିବେ ସେଇଟା ଗ୍ରହଣ କରିବେ ତାହେଲେ ସେ ସାଙ୍ଗେ ସାଙ୍ଗେ ଜାଣିବେ ତାଙ୍କ ପିତା କି ତେଣୁ ସେହିଭଳି ଭାବରେ ଏ ବେଦ ହେଉଛନ୍ତି ମାତା ସାତ ଜଣ ମାତା ଅଛନ୍ତି ତାଙ୍କୁ ବେଦକୁ ଗୋଟେ ମାତା ବ୍ୟକ୍ତି କୁହାଯାଏ ସେ ଆମର ଚାଣକ୍ୟ ପିତା କହୁଛନ୍ତି ସପ୍ତ ମାତା ବେଦକୁ ମାତା ବୋଲି କୁହାଯାଏ ତେଣୁ ବେଦରେ କୁହାଯାଉଛି ବେଦେଶ ସର୍ବୀ ରହମ୍ୟ ବେଦ ସମସ୍ତ ବେଦରେ ଜ୍ଞାତିର ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ କୃଷ୍ଣ ଭଗବାନ ସ୍ୱୟଂ କୃଷ୍ଣ ହେଉଛନ୍ତି ମୂଳ ଭଗବାନ ତେଣୁ ବେଦକୁ ଯଦି ଆମେ ଗ୍ରହଣ କରିବା ତାହେଲେ ଆମେ ଜାଣିବା ଯେ ଆମ ପିତା ହେଉଛନ୍ତି ଭଗବାନ କୃଷ୍ଣ ପିତାମାତ ଜଗତୁ ମାତା ଭ୍ରାତା ପିତାମହ ବେଦ୍ୟମ ଓଙ୍କାର ଭଗବାନ ହେଉଛନ୍ତି ଆମ ବିଜ ବିଜ ପ୍ରଧାନକାରୀ ପିତା ଭଗବାନ ଭଗବାନ ହେଉଛନ୍ତି ମୂଳ ତାଙ୍କଠାରୁ ଦେବତାମାନେ ଆସୁଛନ୍ତି ବା ମହର୍ଷିମାନେ ଆସୁଛନ୍ତି ସମସ୍ତେ ଆସୁଛନ୍ତି ତାଙ୍କଠାରୁ ଜନ୍ମ ଅତି ଅନ୍ତର୍ଗତ ତାଙ୍କଠାରୁ ସମସ୍ତେ ଆସୁଛନ୍ତି ତେଣୁ ଭଗବାନ କହୁଛନ୍ତି ମୁଁ ତୁମକୁ କହିବି ଯେ ଜ୍ଞାନ ପ୍ରଦାନ କରିବି ଅର୍ଜୁନ ସେ ଜ୍ଞାନ ଦେଉଛନ୍ତି ଯାହାଫଳରେ କି ଅର୍ଜୁନ ଭଗବାନ ପ୍ରାର୍ଥନା କରିବେ ପ୍ରଭୁ ମୁଁ ଜାଣିଲି ଆପଣ ପ୍ରଭୁରେ କିଏ ନା ମୁଁ କିଏ ନା ଆପଣ ପରମ ବ୍ରହ୍ମ ପରମ ଧାମ ପରିକ୍ରମ ପରମ ଭଗବାନ ଆନନ୍ଦପଟି ବୈଷ୍ଣବ ମନ୍ଦିର ଗୋ ପ୍ରେମାନନ୍ଦେ।